ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳିତ ମାସ 18 ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣରେ ରଖିବା ଲାଗି ପୁଲିସ୍ ବିଭାଗର ଉଚ୍ଚସ୍ତରୀୟ ବୈଠକ। ସମ୍ଭଲପୁରଠାରେ ଆସନ୍ତା ତିନି ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ପାଣିପାଗ ସମ୍ପର୍କିତ ଡପ୍ଲର ରାଡାର ଏବଂ ଗବେଷଣାକୁ ପ୍ରୋହାହନ ଦେଇ ଦକ୍ଷତାର ବିକାଶ ଦିଗରେ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ହୋମିଓପାଥି ଦିବସ। ରାଜ୍ୟରେ ଚାରୋଟି ପର୍ଯ୍ୟାୟ ନିର୍ବାଚନ ମେ ମାସ 13 ତାରିଖରୁ ଆରମ୍ଭ ହୋଇ ଜୁନ୍ ମାସ 1 ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଚଳିତ ମାସ 18 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଭାରତୀୟ ନିର୍ବାଚନ କମିଶନଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚଳିତ ମାସ 25 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହେବ ଏବଂ 29 ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି। ଏପ୍ରିଲ 26 ତାରିଖରେ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଚାରୋଟି ସଂସଦୀୟ କ୍ଷେତ୍ର ସମେତ 28 ବିଧାନସଭା ଆସନରେ ମତଦାନ ହେବ। ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଏଡିଜି ଅପରେସନ ଦେବଦତ୍ତ ସିଂ, ଆଇନ ଶୃଙ୍ଖଳା ଏଡିଜି ସଞ୍ଜୟ କୁମାରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇ ନିର୍ବାଚନ ବେଳେ ମାଓବାଦୀ ଏବଂ ନକ୍ସଲ କାର୍ଯ୍ୟକଳାପକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଆଗାମୀ ସାଧାରଣ ନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ ସମୟରେ ଜଣେ ପ୍ରାର୍ଥୀ ତାଙ୍କର ସମସ୍ତ ଅସ୍ଥାବର ସମ୍ପତ୍ତି ତାଲିକା ଦେବାର ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ୱଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ଅନିରୁଦ୍ଧ ବୋଷ ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତକାଲି ଏହି ରାୟ ଦେଇଛନ୍ତି। 2019 ନିର୍ବାଚନରେ ଅରୁଣାଚଳ ପ୍ରଦେଶର ତେଜୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ଜଣେ ସ୍ୱାଧୀନ ବିଧାୟକଙ୍କ ବିରୁଦ୍ଧରେ ଆଗତ ଅସ୍ଥାବର ସମ୍ପତ୍ତି ଦାଖଲ କରିନଥିବା ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଆଗାମୀ ଲୋକସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଘୋଷଣା କରାଯାଇଥିବା ପ୍ରାର୍ଥୀ ତାଲିକାରେ 16% ମହିଳାଙ୍କୁ ପ୍ରାର୍ଥୀ କରାଯାଇଛି। ଏପର୍ଯ୍ୟନ୍ତ ଘୋଷଣା କରାଯାଇଥିବା 419 ଜଣ ପ୍ରାର୍ଥୀଙ୍କ ମଧ୍ୟରେ 67 ଜଣ ମହିଳା ପ୍ରାର୍ଥୀ ଅଛନ୍ତି। 2019 ଦଳ ପକ୍ଷରୁ ଘୋଷିତ ପ୍ରାର୍ଥୀଙ୍କଠାରୁ ଏହା 12% ଅଧିକ। 2014 ପରଠାରୁ ବିଜେପି ଦେଶର ପ୍ରତ୍ୟେକ ନିର୍ବାଚନରେ ଅଧିକ ସଂଖ୍ୟକ ମହିଳାମାନଙ୍କୁ ପ୍ରାର୍ଥୀ କରିଛି। 2014 ନିର୍ବାଚନରେ 78.95% ମହିଳା ବିଜୟୀ ହୋଇଥିବାବେଳେ 2019 ନିର୍ବାଚନରେ ବିଜେପି ପ୍ରାର୍ଥୀ କରିଥିବା 71% ମହିଳା ବିଜୟ ହାସଲ କରିଥିଲେ। ସୂଚନାଯୋଗ୍ୟ, ସପ୍ତଦଶ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା 78 ଥିଲା। ଭୋଟର ଭେରିଫାଏବୁଲ ପେପର ଅଡିଟ୍ ଟ୍ରାଏଲ୍ ଭିଭିପାଟ୍ ମେସିନ୍ଗୁଡ଼ିକର ପୁନଃ ଯାଞ୍ଚ କରିବା ଲାଗି ହୋଇଥିବା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ଆସନ୍ତା 16 ତାରିଖରେ ଶୁଣାଣି କରିବେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିବେ। ଗତକାଲି ଏ ସଂକ୍ରାନ୍ତ ମାମଲାକୁ ତାଲିକାଭୁକ୍ତ କରାଯାଇଛି। ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ ମାଧ୍ୟମରେ ମତଦାନ ସମୟରେ ଜଣେ ଭୋଟରଙ୍କ ଭୋଟ୍ ଠିକ୍ ଚିହ୍ନରେ ମତଦାନ ହୋଇଛି କି ନାହିଁ ସେ ସଂକ୍ରାନ୍ତରେ ଯାଞ୍ଚ ଲାଗି ଭିଭିପାଟ୍ରୁ ଏକ କାଗଜ ସ୍ଲିପ୍ ଆସିଥାଏ। ଏଥିରେ ଭୋଟରମାନେ ଦେଇଥିବା ପ୍ରାର୍ଥୀଙ୍କ ନାମ, ଚିହ୍ନ ଆଦି ରହିଥାଏ। କୌଣସି ପ୍ରକାର ବିବାଦ ସମୟରେ ଏହି ସ୍ଲିପ୍ଗୁଡ଼ିକୁ ଯାଞ୍ଚ କରାଯିବାର ବ୍ୟବସ୍ଥା ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ। ଇତିମଧ୍ୟରେ ପ୍ରଥମ ପର୍ଯ୍ୟାୟ ଖାତା ମୂଲ୍ୟାୟନ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର 69 ଅଫ୍ଲାଇନ୍ ଓ 41 ମୂଲ୍ୟାୟନ କେନ୍ଦ୍ରରେ ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଚାଲିଛି। 7000 ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଉଭୟ ମୂଲ୍ୟାୟନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ତେବେ ନିର୍ଦ୍ଧାରିତ ସମୟରେ ମୂଲ୍ୟାୟନ ଶେଷ ହୋଇ ମଇ ମାସ 13 ତାରିଖ ମଧ୍ୟରେ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିଷଦ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମାର୍ଚ୍ଚ 20 ଯୁକ୍ତ 2 ପରୀକ୍ଷା ଶେଷ ହୋଇ 22 ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମ୍ଭଲପୁରଠାରେ ଆଗାମୀ ତିନି ମାସ ମଧ୍ୟରେ ଡପ୍ଲର ରାଡାର କାର୍ଯ୍ୟକ୍ଷମ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସମ୍ଭଲପୁରଠାରେ ଲାଗିବାକୁ ଥିବା ସି ବ୍ୟାଣ୍ଡ ଡପ୍ଲର ରାଡାରର ସମସ୍ତ ଯନ୍ତ୍ରାଂଶ ଇତିମଧ୍ୟରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରଠାରେ ପହଞ୍ଚସାରିଛି ଏବଂ ଏହା ଖୁବ୍ ଶୀଘ୍ର ସମ୍ଭଲପୁରକୁ ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ରାଜ୍ୟ ସରକାର ସମ୍ଭଲପୁରର ଜମାଦାରପାଲିଠାରେ ଡପ୍ଲର ରାଡାର କେନ୍ଦ୍ର ସ୍ଥାପନ ପାଇଁ ଜମି ଯୋଗାଇ ଦେଇଛନ୍ତି ଏବଂ ସେଠାରେ ଭିଭିଭୂମି ମଧ୍ୟ ସ୍ଥାପିତ ହୋଇସାରିଛି। କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଗୁମୁରିଗୁଡ଼ା ଧନପୁର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ଘଟିବା ସହ ଚାରି ଜଣ ଆହତ ହୋଇଛନ୍ତି। ଧନପୁର ବାଲିଯାତ୍ରାରୁ ବାଇକ୍ ଯୋଗେ ସେମାନେ ଫେରୁଥିବା ସମୟରେ ଅନ୍ୟ ଏକ ଗାଡ଼ି ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଆହତମାନଙ୍କୁ ଚିକିତ୍ସା ନିମନ୍ତେ ଜୟପୁରସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଗାମୀ ସାଧାରଣ ନିର୍ବାଚନରେ ଅଧିକ ସଂଖ୍ୟକ ଭୋଟରମାନଙ୍କ ଅଂଶଗ୍ରହଣ ନିମନ୍ତେ ଢେଙ୍କାନାଳଠାରେ ଡାକମଣ୍ଡଳ ପକ୍ଷରୁ ପ୍ରଭାତ ଫେରି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ଡାକମଣ୍ଡଳ କାର୍ଯ୍ୟାଳୟରୁ ବହୁ ସଂଖ୍ୟାରେ ଡାକ କର୍ମଚାରୀମାନେ ଭୋଟର ସଚେତନତା ସଂକ୍ରାନ୍ତ ସ୍ଲୋଗାନ ଦେବା ସହ ପ୍ଲାକାର୍ଡ ଧରି ସହର ପରିକ୍ରମା କରିଥିଲେ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ସମୟ ସକାଳ 6:30 to 10:30 ପର୍ଯ୍ୟନ୍ତ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ପରିବର୍ତ୍ତିତ ସମୟ ଅନୁସାରେ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ପୂର୍ବରୁ ସକାଳ 7:00 to 11:30 ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ପାଠପଢ଼ା ହେବା ଲାଗି ସମୟ ନିର୍ଦ୍ଧାରିତ ହୋଇଥିଲା। ବାଲେଶ୍ୱର ଜିଲ୍ଲାର ଚନ୍ଦନେଶ୍ୱର ମହାପ୍ରଭୁଙ୍କର ପ୍ରସିଦ୍ଧ ଚଡ଼କ ମେଳା ଅନୁଷ୍ଠିତ ହେଉଛି। ଆଜି ଏହି ଅବସରରେ ଆନନ୍ଦ ଉଲ୍ଲାସ ମଧ୍ୟରେ ଶିବ ଏବଂ କାମିନୀଙ୍କ ବିବାହ ଉତ୍ସବ ହେଉଛି। ଏହି ଚଡ଼କ ମେଳା ଦେଖିବା ଲାଗି ରାଜ୍ୟ ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ଝାଡ଼ଖଣ୍ଡ ଅଞ୍ଚଳର ପ୍ରାୟ 50,000 ଲୋକ ସମବେତ ହୋଇଛନ୍ତି। ଉପବୀତ ଧରି ଶ୍ରଦ୍ଧାଳୁମାନେ ଚନ୍ଦନେଶ୍ୱର ମହାପ୍ରଭୁଙ୍କୁ ଧ୍ୟାନପୂର୍ବକ ଅର୍ଘ୍ୟ ଉପାସନା ପରେ ବ୍ରତଭଙ୍ଗ କରିଥାନ୍ତି। ଆସନ୍ତାକାଲି ପ୍ରସିଦ୍ଧ ନୀଳ ପର୍ବ ଅନୁଷ୍ଠିତ ହେବ ଏବଂ ଶୁକ୍ରବାର ପାଟପର୍ବ ପରେ ଚଡ଼କ ମେଳା ଉଦ୍ଯାପିତ ହେବ। ଶାନ୍ତି ଶୃଙ୍ଖଳାର ସହ ମେଳା ସମ୍ପନ୍ନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହୋମିଓପାଥି ଚିକିତ୍ସାର ଜନକ ଡାକ୍ତର ସାମୁଏଲ୍ ହାଇନିମ୍ୟାନ୍ଙ୍କର ଜନ୍ମଦିନ ଏପ୍ରିଲ୍ ମାସ 10 ବିଶ୍ୱ ହୋମିଓପାଥି ଦିବସ ଭାବେ ପାଳନ କରାଯାଉଛି। ବିଭିନ୍ନ ରୋଗର ଚିକିତ୍ସା କ୍ଷେତ୍ରରେ ହୋମିଓପାଥି ଗୋଟିଏ ବିକଳ୍ପ ସ୍ୱାସ୍ଥ୍ୟ ଚିକିତ୍ସା ପଦ୍ଧତି। ବିଶ୍ୱର 80 ଅଧିକ ଦେଶରେ ହୋମିଓପାଥି ଚିକିତ୍ସାକୁ ଗ୍ରହଣ କରିଛନ୍ତି। ପକ୍ଷଘାତ, ମାନସିକ ରୋଗ ଏବଂ ଜୀବନଶୈଳୀ ସହିତ ଜଡ଼ିତ ଉଚ୍ଚ ରକ୍ତଚାପଠାରୁ ଆରମ୍ଭ କରି ମଧୁମେହ, ଗ୍ୟାଷ୍ଟ୍ରିକ୍, ସ୍ନାୟୁରୋଗ ପର୍ଯ୍ୟନ୍ତ ହୋମିଓପାଥିକ ଚିକିତ୍ସାରେ ସୁଫଳ ମିଳିଥାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ହୋମିଓପାଥି ଚିକିତ୍ସାକୁ ମାନ୍ୟତା ଦେବା ସହିତ ଏହି ଚିକିତ୍ସାର ଗୁଣବତ୍ତା ରହିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଚିକିତ୍ସାରେ ପାର୍ଶ୍ୱ ପ୍ରତିକ୍ରିୟା ନଥାଏ। ହୋମିଓପାଥି ଡାକ୍ତରଙ୍କର ପରାମର୍ଶ ଅନୁସାରେ ଠିକ୍ ଭାବେ ଚିକିତ୍ସିତ ହେଲେ ରୋଗୀର ରୋଗ ସମ୍ପୂର୍ଣ୍ଣ ଭାବେ ମୂଳୋତ୍ପାଟନ ହୋଇଥାଏ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାୟତା ଯୋଗୁଁ ହୋମିଓପାଥି ଚିକିତ୍ସା ଦେଶରେ ସୁଫଳ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟରେ 595 ହୋମିଓପାଥି ଡାକ୍ତରଖାନା ଓ 4 ହୋମିଓପାଥି ମହାବିଦ୍ୟାଳୟ ରହିଛି। ଚଳିତ ବର୍ଷର ହୋମିଓପାଥି ଦିବସର ବାର୍ତ୍ତା ହେଉଛି ଗବେଷଣାକୁ ପ୍ରୋହାହନ ଦେଇ ଦକ୍ଷତାର ବିକାଶ। ଏହି ଅବସରରେ ନୂଆଦିଲ୍ଲୀରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ହୋମିଓପାଥି ବୈଜ୍ଞାନିକମାନଙ୍କର ସମ୍ମିଳନୀର ଉଦ୍ଘାଟନ କରିଛନ୍ତି। ପାଣିପାଗ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ପବନ ବହିବାର ସମ୍ଭାବନା ଥିବାରୁ ଆସନ୍ତା ଶନିବାରଠାରୁ ତାପମାତ୍ରା ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ କହିଛି। ବିଶେଷକରି ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଉର୍ଦ୍ଧ୍ୱରେ ରହିବ। ଅନ୍ୟପକ୍ଷରେ କାଳବୈଶାଖୀ ଯୋଗୁଁ ତାପମାତ୍ରା ଗତ ଦୁଇଦିନ ତଳେ ପ୍ରାୟ 6 ଡିଗ୍ରୀ ହ୍ରାସ ପାଇଥିଲା। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଚଳିତ ମାସ 18 ପ୍ରକାଶ ପାଇବ ବିଜ୍ଞପ୍ତି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମାଓବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣରେ ରଖିବା ଲାଗି ପୁଲିସ୍ ବିଭାଗର ଉଚ୍ଚସ୍ତରୀୟ ବୈଠକ। ସମ୍ଭଲପୁରଠାରେ ଆସନ୍ତା ତିନି ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ ପାଣିପାଗ ସମ୍ପର୍କିତ ଡପ୍ଲର ରାଡାର ଏବଂ ଗବେଷଣାକୁ ପ୍ରୋହାହନ ଦେଇ ଦକ୍ଷତାର ବିକାଶ ଦିଗରେ ବାର୍ତ୍ତା ନେଇ ଆଜି ପାଳିତ ହେଉଛି ବିଶ୍ୱ ହୋମିଓପାଥି ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45ରେ।